ଲୋକ ଜୀବନ ଲୋକ କଥା ଉପରେ ଆଧାରିତ ଆମର ଏହି କାର୍ଯ୍ୟକ୍ରମ କଥା ଓ କାହାଣୀ। ଏଥିରେ ମୁଁ ସ୍ୱୟଂ ପ୍ରଭା ପାଢ଼ୀ ଆପଣଙ୍କୁ ଶୁଣେଇବି କାହାଣୀ ଭିତରେ ସମାଜ ଓ ଜୀବନର ଗହନ କଥା। ଆସନ୍ତୁ ଶୁଣିବା ଆଜିର କାହାଣୀ। ଆଜି ଆମେ ଯେଉଁ କାହାଣୀ ଶୁଣିବା, ଆମ କାହାଣୀର ନାଁ ହେଉଛି ମହାତ୍ମା ଗାନ୍ଧୀ।
দিদি হামি আজাদি বিনা খড়গ বিনা ঢাল সাবরমতি কি সন্ত তুনে কর দিয়া ক্ষমা। দিদি হামি আজাদি বিনা খড়গ বিনা ঢাল সাবরমতি কি সন্ত তুনে কর দিয়া ক্ষমা। आंधी में भी जलती रही गांधी तेरी मसाल साबरमती के संत तूने कर दिया कमाल।
अरे तुम्हें एक ही गीत गाउछ आज? ହସି ହସି ନଟ ସାର୍ ଅତି ଆନନ୍ଦରେ କହି ପକାଇଲେ। ପଚାରିଲେ, ଜାଣିଛ ସାବରମତୀର ସନ୍ଥ କିଏ? ଏକଥାରେ ସବୁ ପିଲା ପାଟି କରି କହିଲେ ମହାତ୍ମା ଗାନ୍ଧୀ। ଯାହା ହଉ, ତୁମେ ସ୍ୱାଧୀନତାର 77 ବର୍ଷ ପରେ ବି ସେଇ ମହାତ୍ମାଙ୍କୁ ମନେ ରଖିଛ, ସେଇଟା ଖୁବ୍ ବଡ଼ କଥା। ନଟ ସାର୍ କହିଲେ, ଗୀତଟି ବିଷୟରେ କିଛି ଜାଣିଛ ନା ଖାଲି ଗାଉଛ? ପ୍ରକୃତି ପାଠଶାଳାର ପିଲାମାନେ ପୁରା ଚୁପ୍। ନଟ ସାର୍ କହିଲେ, ଗୀତଟିକୁ 1954 ଜାଗୃତି ଚଳଚ୍ଚିତ୍ର ପାଇଁ କବି ପ୍ରଦୀପ ଲେଖିଥିଲେ। ଏହି ଗୀତ ସମଗ୍ର ଭାରତର ଜନମାନସକୁ ସେହିଦିନରୁ ପ୍ରଭାବିତ କରିଆସିଛି। ଜାଣିଛ, ଆଶା ଭୋସଲେଙ୍କ ଭଳିଆ ଗାୟିକା ଏହି ଗୀତଟି ଗାଇଥିଲେ। ତାଙ୍କ କଣ୍ଠରେ ସେହି ଗୀତଟି ଆଜି ବି ଗାନ୍ଧିଜୀଙ୍କ ପ୍ରତି ଆମ ମନରେ ସନ୍ଥ ଭାବନା ସୃଷ୍ଟି କରେ। ଗାନ୍ଧିଜୀଙ୍କ ହତ୍ୟାର 10 ଦଶନ୍ଧି ଭିତରେ ଏହି ଗୀତ ରଚନା କରାଯାଇଥିଲା। ସେତେବେଳେ ଯାଏ ଦେଶ ଭିତରୁ ଗାନ୍ଧୀ ହତ୍ୟାର ଯନ୍ତ୍ରଣା ଆଉ ଶୋକ ସନ୍ତପ୍ତ ମନ ଶାନ୍ତ ପଡ଼ିନଥାଏ। ମୁଁ ତ ନିଜେ ସେତେବେଳେ ଦେଖିଛି ଆମ ଗାଁରେ ଲୋକମାନେ କେମିତି କାନ୍ଦୁଥିଲେ। ଆଜିକାଲି ଗାନ୍ଧୀ ହତ୍ୟାକାରୀମାନଙ୍କର ରାଜତ୍ୱ ଚାଲିଛି, ଯେମିତି ପରିସ୍ଥିତି ହେଲାଣି ଦେଶ ସ୍ୱାଧୀନ ହୋଇଛି ବୋଲି ବି ମଣିଷ ଭୁଲିଗଲାଣି। ଏମିତି କହି ନଟ ସାର୍ ଟିକେ ଦୁଃଖରେ ମିରିୟମାଣ ହୋଇପଡ଼ିଲେ। ତାଙ୍କ ପାଟିରୁ ବାହାରିଗଲା, ଆହା, ଏ ଦେଶର ଏ କି ଦିନ ଆସିଲା! ଗାନ୍ଧୀ ହତ୍ୟା ବି ଲୋକଙ୍କ ଭିତରେ ଚେତନା ଆଣିପାରିଲାନି, ଲୋକେ ସବୁ ଭୁଲିଗଲେ। ଛାଡ଼ ସେ କଥା, କୁହ ଆଉ ସବୁ ପିଲା ଗଲେ କୁଆଡ଼େ? ତୁମକୁ ମୁଁ କହିଥିଲି ଆଜି ଗ୍ଲୋବ ଦେଖେଇ ମୋତେ ପୃଥିବୀର ବିଭିନ୍ନ ଦେଶ ମହାଦେଶ ଚିହ୍ନେଇବ, ଗ୍ଲୋବାଲ ୱାର୍ମିଂ ଉପରେ ପ୍ରୋଜେକ୍ଟ କରିକି ଆଣିବ। ତୁମ ପିଲା ବୋଧେ ଡରିକି ଆସିଲେନି? ନଟ ସାର୍ ଟିକେ ମୁରୁକି ହସି କହିଲେ। ପ୍ରକୃତି ପାଠଶାଳାରେ ସେଦିନ ବହୁତ କମ୍ ପିଲା ଥାଆନ୍ତି ତ ସେଥିପାଇଁ। ଆପଣମାନେ ଭାବୁଥିବେ ଏ ପ୍ରକୃତି ପାଠଶାଳାଟି କ'ଣ, ପୁଣି ନଟ ସାର୍ କିଏ? ମହାତ୍ମା ଗାନ୍ଧୀଙ୍କ କଥା କହୁ କହୁ ନଟ ସାର୍ କେଉଁଠୁ ଆସିଲେ? ସେଥିପାଇଁ କହୁଛି, ଆସନ୍ତୁ ଜାଣିବା ଗାନ୍ଧୀ କେମିତି ଜଣେ ବ୍ୟକ୍ତି ନୁହନ୍ତି। ଗାନ୍ଧୀ ହେଉଛନ୍ତି ଏକ ଚେତନା ଯାହା କେବଳ ଭାରତୀୟ ନୁହେଁ, ସମଗ୍ର ବିଶ୍ୱବାସୀଙ୍କ ହୃଦୟରେ ବାସ କରେ। ତାଙ୍କୁ ଚିହ୍ନେଇବା କି ଜଣେଇବା ପାଇଁ କୌଣସି ଚଳଚ୍ଚିତ୍ର ତିଆରି ହେବା ଦରକାର ପଡ଼େନି, ବରଂ ଅନେକ ଚଳଚ୍ଚିତ୍ର ଗାନ୍ଧୀଙ୍କ ଚରିତ୍ରକୁ ଆଶ୍ରୟ କରି ଅନେକ ସଫଳତା ପାଇଛନ୍ତି। ସମଗ୍ର ବିଶ୍ୱରେ ପ୍ରାୟ 150ରୁ ଅଧିକ ସହରରେ ତାଙ୍କର ପ୍ରତିମୂର୍ତ୍ତି ନିଜ ଦେଶର ଜନଗଣଙ୍କ ଦ୍ୱାରା ସ୍ଥାପନ କରାଯାଇଛି। ସେମାନେ ଗାନ୍ଧୀଜୀଙ୍କୁ ସେମାନଙ୍କର ଆଦର୍ଶ ମାନନ୍ତି। ଆମ ରାଜ୍ୟର ନିଆଳି ଅଞ୍ଚଳର ନଟ ସାର୍, ଅତି ସାଧାରଣ ଜୀବନ କଟାଉଥିବା ନଟ ସାର୍, ନିଆଳି ନିକଟସ୍ଥ ନରିଶୋ ଗାଁର ଜଣେ ଅବସରପ୍ରାପ୍ତ ଶିକ୍ଷକ। ନିଆଳି ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବରେ ଥିଲେ, ଅବସର ପରେ ଚାଷ କାମରେ ମନ ଦେଇଛନ୍ତି। ନିଜ ଉଦ୍ୟମରେ 750 ପ୍ରକାର ଦେଶୀ ଧାନ ବିହନକୁ ନିଜ ଗାଁରେ ସଂରକ୍ଷଣ କରିଛନ୍ତି। କେବଳ ସେତିକି ନୁହେଁ, ସେ ଦେଶୀ ଚାଷକୁ ପ୍ରଚାର ପ୍ରସାର କରିବା ପାଇଁ ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି ଓ ସେଠାରେ ଏକ କୃଷି ସଂଗ୍ରହାଳୟ ମଧ୍ୟ କରିଛନ୍ତି। ନିଜ ଗାଁ ଓ ପାଖ ଗାଁର ଛୋଟ ଛୋଟ ସ୍କୁଲ ପିଲାଙ୍କୁ ଦେଶୀ ଚାଷ କରିବା, ଗଛ ଲଗାଇବା ଓ ବିଜ୍ଞାନ ସମ୍ପର୍କରେ ଶିକ୍ଷା ଦେବା ପାଇଁ ପ୍ରକୃତି ପାଠଶାଳା ନାମକ ଏକ ସ୍କୁଲ ମଧ୍ୟ ଖୋଲିଛନ୍ତି। ରବିବାରରେ ଏହି ସ୍କୁଲରେ ଶିକ୍ଷା ଦିଆଯାଏ। ଏଭଳି ବିଷୟ ସହିତ ଆମ ଶିକ୍ଷା ବ୍ୟବସ୍ଥାରେ କୌଣସି ସମ୍ପର୍କ ନଥିବାରୁ ସ୍କୁଲ ଶିକ୍ଷକମାନେ ମଧ୍ୟ ପ୍ରକୃତି ପାଠଶାଳାକୁ ବୁଝିପାରନ୍ତି ନାହିଁ। ନଟ ସାର୍ଙ୍କୁ ଏବେ 90 ବର୍ଷ ପୁରିଲାଣି, ସେ କିନ୍ତୁ ଥକି ପଡ଼ିନାହାନ୍ତି। ନିଜ ପିଲାମାନଙ୍କ ପରି 750 ପ୍ରକାର ବିହନର ଯତ୍ନ ନେଉଛନ୍ତି। ସରକାରୀ କିମ୍ବା ବେସରକାରୀ ସହଯୋଗ ବିନା ନିଜ ଗାଁର ଯୁବକମାନଙ୍କ ସହଯୋଗରେ ଏହି ଉଦ୍ୟମକୁ ସେ ଦୀର୍ଘ 30 ବର୍ଷ ହେଲା ଜାରି ରଖିଛନ୍ତି। ଏତେ ସବୁ କାମ କରିବା ପଛରେ ନଟ ସାର୍ଙ୍କର ଗୋଟିଏ ଲକ୍ଷ୍ୟ ରହିଛି, ଗାନ୍ଧିଜୀଙ୍କର ଗ୍ରାମ ସ୍ୱରାଜକୁ ନିଜ ଗାଁରେ ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ କରିବା। ନଟ ସାର୍ ଗାନ୍ଧିବାଦୀ ନୁହନ୍ତି, ସେ ତ ନିଜକୁ ଜଣେ ବିପ୍ଳବୀ ଚେତନାର ମଣିଷ ବୋଲି ବାରମ୍ବାର କୁହନ୍ତି। ଚାଷୀ ମୂଲିଆର ହକ୍ ପାଇଁ ଲଢ଼େଇ କରିବାର କଥା କୁହନ୍ତି। ଏକାସଙ୍ଗେ ଗାନ୍ଧିଜୀଙ୍କ ଗ୍ରାମ ସ୍ୱରାଜ ହିଁ ଭାରତବର୍ଷର ଭବିଷ୍ୟତକୁ ଓ ଭାରତର ଗାଁଗୁଡ଼ିକର ଭବିଷ୍ୟତକୁ ସୁରକ୍ଷିତ କରିବ ବୋଲି ଦାବି କରି କୁହନ୍ତି ନଟ ସାର୍। ଗାନ୍ଧିଜୀଙ୍କୁ ସିଏ ମାନବ ସମାଜର ଜଣେ ଦିଗ୍ଦର୍ଶକ ଓ ଚିନ୍ତାନାୟକ ଭାବରେ ବହୁତ ସମ୍ମାନ ଦିଅନ୍ତି। ଆସନ୍ତୁ ତାଙ୍କ ନିକଟରୁ ଶୁଣିବା ସିଏ ପିଲାଦିନରୁ ଗାନ୍ଧିଜୀଙ୍କୁ କେମିତି ଦେଖି ଆସିଛନ୍ତି।
ଗାନ୍ଧୀ ଗୋଟେ ସେଇଭଳି ଲୋକ ଥିଲେ ଯେ ଗୋଟେ ଭାରତବର୍ଷର ସେତେବେଳେ 30-32 କୋଟି ଲୋକଙ୍କୁ ଏକାଠି କରି ବିଲାତ ସରକାର ଯାହା ସେ ଯୋଉ ସରକାର ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ନାହିଁ, ସବୁବେଳେ ତା ରାଜ୍ୟରେ ସୂର୍ଯ୍ୟ ଅଛନ୍ତି, ପୂର୍ବରୁ ପଶ୍ଚିମ ଯାଏ ପୁରା ବ୍ୟାପିଥାଏ, ସେଇ ଯୋଉ ପରାକ୍ରମଶାଳୀ ସରକାର ଆମ ଭାରତକୁ ଦଖଲ କରିଥାଏ, 250-150 ବର୍ଷ ହେଲାଣି ଦଖଲ କରିଛି, ଆମକୁ ଶୋଷି ଆମ ରକ୍ତ ଶୋଷି ଦଉଥିଲା, ଆମ ଦେଶର ଯାହା ସବୁ ଆୟ ହଉଥିଲା ସବୁ ବହି ରହୁଥିଲା, ଟଙ୍କା ସୁନା ସବୁ ନିଜ ଦେଶକୁ ବହି ରହୁଥିଲା, ଗୋଟେ ଲୁଟେରା ସେ ମାନେ ଡକେଇତ ଭଳିଆ କାମ କରୁଥିଲେ। ସେଇମାନଙ୍କର ଇଏରେ ଆମର ଅବସ୍ଥା ଏଭଳି ହେଲା ଯେ ଆମର ଚାଷୀର ଚାଷ ମଧ୍ୟ ଭାଙ୍ଗିଗଲା। ତାଙ୍କୁ କହିଲେ କପା କର, ତୁମେ ଅପିଲ କର ଚାଷ ଜମିରେ, ସେମାନେ ବାଧ୍ୟ ହେଇଛନ୍ତି ନ କରିବେ, ଏଇଭଳି ଭାବରେ ସେ କଲା। କରିବା ଦ୍ୱାରା ଚାଷୀମାନେ ସବୁଠାରୁ ବେଶୀ ତା ବେଳେ ଅତ୍ୟାଚାରିତ ହେଲେ। 1750 ପର୍ଯ୍ୟନ୍ତ ଆମ ଦେଶରେ ଚାଷୀ ଗରିବ ନଥିଲେ, ଚାଷୀମାନେ ଆମ ଦେଶଟାକୁ ଚଳାଉଥିଲେ, ଏତେ ଆୟ ଥିଲା, ଏତେ ଭଲରେ ଥିଲେ ସେମାନେ। ଯେତେବେଳେ ଇଷ୍ଟ ଇଣ୍ଡିଆ କମ୍ପାନୀ ଆସିଲା, ସେ ଇଷ୍ଟ ଇଣ୍ଡିଆ କମ୍ପାନୀଟା ପରେ ବ୍ରିଟିଶ ସରକାର ହେଲା, ତାକୁ ଗଲା ଶାସନ କଲେ, ଆମକୁ ବହୁତ ଭାବରେ ଅତ୍ୟାଚାରିତ ଚାଷୀମାନଙ୍କୁ କଲେ, ଏପରିକି ଚାବୁକ ମାଡ଼ ମାଡ଼ିକି ଆମ ଚାଷୀ ଖଜଣା ଆଦାୟ କଲେ, ସେ ବହୁତ ଯନ୍ତ୍ରଣା ଦେଲେ। ତାର ପ୍ରତିବାଦରେ ତାଙ୍କୁ କେମିତି ଦେଶକୁ ମୁକୁଳିବା ତାଙ୍କଠୁ, ସେଥିପାଇଁ ଗାନ୍ଧୀ ବାହାରିଲେ। ଗାନ୍ଧୀଙ୍କ ନେତୃତ୍ୱରେ ସମସ୍ତେ ବାଧ୍ୟ ହେଇଗଲେ ଦେଶ ସାରା। ତାଙ୍କ ପାଖରେ କଣ ମ୍ୟାଜିକ ଥିଲା, ସମସ୍ତେ ତ ତାଙ୍କ ପାଖରେ, ସେ ଗୋଟେ ଲୋକ ବିଜେପିକା ଲୋକ, ସିଏ କାହାକୁ କହୁନଥିଲେ ଯେ ତୁମେ ଏଇଆ କର, କିନ୍ତୁ ସିଏ ନିଜେ ସବୁ କରି ଦେଖଉଥିଲେ। ତ ସମସ୍ତେ ତାଙ୍କ କଥାରେ ସାରା ଭାରତ ଗାନ୍ଧୀଙ୍କ ପଛରେ ଠିଆ ହେଲା, ଠିଆ ହେଲା ଇଂରେଜ ବିରୁଦ୍ଧରେ। ଇଂରେଜ ମହାଶକ୍ତିଶାଳୀ ସେତେବେଳେ, ଥରକୁ ଥର ତାଙ୍କୁ ଆରେଷ୍ଟ କରୁଥାଏ, ଥରକୁ ଥର ସେ ଜେଲରେ ଥାନ୍ତି, ପୁଣି ବାହାରୁଥାନ୍ତି, କିନ୍ତୁ ତାଙ୍କର ଯେ ସେ ଆଉ କିଛି ବାଡ଼ିଆ ପିଲା ହିଂସା ବିଶ୍ୱାସ କରୁନଥିଲେ। ସିଏ କହିଲେ ହିଂସାରେ କୌଣସି ଶତ୍ରୁକୁ ନିପାତ କରିବାଟା କୌଣସି ମଣିଷ ପଡ଼ିବା ନୁହେଁ, ସିଏ ତ ହିଂସା କରୁଛନ୍ତି, ଆମେ ସେଇଆ କରିବା, ଦେଶା ପଇସା କଣ, ଆମେ ଏଭଳି କାମ କରିବା ଯୋଉଥିରେ ସେ ବାଧ୍ୟ ହେବେ ଗୋଟେ ସମୟରେ ଯେ ନାହିଁ ଆମେ ଆମକୁ ସ୍ୱାଧୀନତା ଦେଇଦବା। ହୁଏତ ସେଟା ଡେରି ହେଇପାରେ, କିନ୍ତୁ ସେଇ ଯୋଉ ଡେରିରେ ଯୋଉ ସ୍ୱାଧୀନତା ମିଳିବ, ଏଇଭଳି ଭାବରେ ଅସହଯୋଗ କରି, ଅନଶନ କରି, ଧର୍ମଘଟ କରି, ସତ୍ୟାଗ୍ରହ କରି, ସେ ଯୋଉ ପ୍ରକାର ଆନନ୍ଦ ମିଳିବ, ଯୋଉ ପ୍ରକାର ପୂର୍ଣ୍ଣତା ମିଳିବ, ଏମିତି ଯୁଦ୍ଧରେ ମିଳିବ ନାହିଁ। କାହିଁ ଆମେ ମାରିବା କଣ, ମଣିଷକୁ ତ ଆମେ ଜୀବନ ଦେଇପାରିବାନି, ଆମେ ଯୁଦ୍ଧ ହେଲେ ମାନେ ଉଭୟ ପକ୍ଷରେ ମରିବେ। ତେଣୁ ସେ ଏହା କହିଥିଲେ, ତାଙ୍କ କଥାଟା ସମସ୍ତଙ୍କୁ ମନକୁ ପାଇଲା, ଚାଲିଲେ ସମସ୍ତେ। ତ ଏଇଭଳି ଭାବରେ ଯେତେବେଳେ ଗାନ୍ଧୀ କଲେ ସେତେବେଳେ ଗୋଟେ ଉତ୍ତର ପ୍ରଦେଶରେ ବିହାରରେ ନୀଳ ଚାଷ ବିଲାତବାଲା କରିଥାନ୍ତି। ନୀଳ ତାଙ୍କ ଦେଶରେ ତ ନୀଳ ନାହିଁ, ଆଉ ତାଙ୍କ ଲୁଗା ସେଠୁ ଦେବେ, ଆମ କପା ଦେବେ, ସେଠି ଲୁଗା କରିବେ, ରଙ୍ଗ ଦିଆ ହବ, ଏ ଭାରତରେ ନୀଳ ଚାଷ ହବ। ସେ ନୀଳ ଚାଷୀ ଲୋକଙ୍କୁ ସେ ଯେଉଁମାନେ ଚାଷ କରନ୍ତି ତାଙ୍କୁ ତ ଜୋର ଜବରଦସ୍ତି କରନ୍ତି, ତାଙ୍କୁ ଠିକ ମୂଲ୍ୟ ଦିଅନ୍ତିନି। ତାହେଲେ ଚାଷ ଜମିରେ ନୀଳ କରିବା ଦ୍ଵାରା ଖାଦ୍ୟ ମିଳୁନି ଲୋକଙ୍କୁ, ଲୋକେ ଟିକେ ପାଟିତୁଣ୍ଡ କଲେ, ଇଏ କଲେ, କଥା କଲେ, କରିବେନି କହିଲେ, ଇଏ କଲେ, ସେଥିରେ ଯୋଉଟା ଗୁଜରାଟ ସରକାର ତାଙ୍କ ଉପରେ ବହୁତ ଦଣ୍ଡ ଦେଲା ଏବଂ ସେଥିପାଇଁ ଗୋଟେ ଆନ୍ଦୋଳନ ହେଲା ନୀଳ ଚାଷୀ ଆନ୍ଦୋଳନ, ଯୋଉଥିରେ କି ନୀଳ ଚାଷୀ ମାନଙ୍କୁ ଜେଲ ଜରିମାନା ଏସବୁ କଥା କରାଗଲା। ସେଠି ଯାଇ ଗାନ୍ଧୀ ପହଞ୍ଚିଲେ, ଗାନ୍ଧୀ ପହଞ୍ଚିଲେ ସେତେବେଳକୁ ତ ଗାନ୍ଧୀଙ୍କ ନାଁ ହେଇଗଲେ, ସେମାନେ ନୀଳ ଚାଷୀ ବାଲା ଗାନ୍ଧୀଙ୍କ ପାଖରେ ଆସି ପହଞ୍ଚିଲେ, ତେଣୁ ଗାନ୍ଧୀ ଯୁଦ୍ଧ ହେଲେ। ଗାନ୍ଧୀ ଯାଇକିରି ସେ ତାଙ୍କ ବିଷୟରେ ଯେମିତି ଭାବରେ ସେ ମାଜିଷ୍ଟ୍ରେଟ ସାଥିରେ କଥାବାର୍ତ୍ତା ହେଲେ, ମାଜିଷ୍ଟ୍ରେଟ ପାର୍ଟି ଆଉ ହାକିମର ପାର୍ଟି ପିଟିଲାରେ ତାଙ୍କୁ ସବୁ ଛାଡ଼ିଦେଲେ। ସେହିଭଳି ଭାବରେ ଗାନ୍ଧୀ ଗୋଟାକ ପରେ ଗୋଟେ ଆନ୍ଦୋଳନ କରିଛନ୍ତି ଏବଂ ସେଥିପାଇଁ ଜେଲ ଜରିମାନା କାଲି ଗାନ୍ଧୀଙ୍କ ସାଥିରେ ତାଙ୍କ ସ୍ତ୍ରୀ ମଧ୍ୟ କସ୍ତୁରବା ମଧ୍ୟ ସେଥିରେ ସମାନ ପରିମାଣରେ ଲାଗିଛନ୍ତି, ଜେଲରେ ବର୍ତ୍ତଉଛନ୍ତି। ଏପରି ହେଇଛି ଯେ କସ୍ତୁରବା ଜେଲରେ ମମ୍ୟରେ ଗାନ୍ଧୀ କସ୍ତୁରବା ଦୁଇ ଯାକ ଜେଲରେ ଅଛନ୍ତି। କସ୍ତୁରବାଙ୍କୁ ରୋଗ ହେଲା, ତାଙ୍କୁ ସେଇଠି ମରିଗଲେ, ସେ ସମସ୍ତେ ଭାବିଲେ ଗାନ୍ଧୀ ମଧ୍ୟ ତାଙ୍କର ପରିବର୍ତ୍ତନ ହବ, ସେ ଆଉ ଆନ୍ଦୋଳନରେ ରହିବେନି। ଗାନ୍ଧୀ ସାଡ଼କୁ ବିକ୍ଷୋପ ନ କରି ସେ ସ୍ୱାଧୀନତା ଆନ୍ଦୋଳନଟାକୁ ଚଲେଇ ରଖିଲେ 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 କୌଣସି ପ୍ରକାର ତ ସେ ବିଲା ତ ଶୁଣୁନାହିଁ, କଣ କରାଯିବ ସେସବୁକୁ 1942 ମସିହାରେ ଗାନ୍ଧୀ କହିଲେ, ନାଇଁ ଏମାନେ ଆଙ୍କୁ ବହୁତ ସମୟ ଦିଆଗଲାଣି, ବହୁତ ଅସହଯୋଗ ଆନ୍ଦୋଳନ ହେଲାଣି, ତାପରେ ମଝିରେ ଥରେ କଲେ ଆମେ ବିଲାତି ଜିନିଷ ବର୍ଜନ କରିବା, ବିଲାତର ଯୋଉ ଲୁଗା ଅଛି ତାକୁ ପିନ୍ଧିବାନି, ଆମର ତନ୍ତ କରିକିରି, ଆମର ତ ତୁଳା ହଉଛି ହାତରେ ଲୁଗା କାଟିକିରି ତନ୍ତ କରିକିରି ଖଦଡ଼ ପିନ୍ଧିବା। ଏଇ କଥାଟା ଏଡ଼େ ଆମକୁ ଏଇଟା ଅତି ସହଜ ଲାଗୁଛି, କିନ୍ତୁ ଏଇଟା ବିଜୁଳି ଭଳିଆ ଗଲା ଯେ ସବୁଆଡେ ସମସ୍ତେ କପା କଲେ, କପାରୁ ତୁଳା କଲେ, ଅରଟ ସକଲରେ ସୂତା କାଟି ଆଉ ଗାଁରେ ଯୋଉ ସବୁ ତନ୍ତି ଥାଏ ସବୁ ଇଏ କଲେ, ତାପରେ ଆମର ଲୁଗା ସବୁ ପିନ୍ଧିଲେ, ତାପରେ ବିଲାତବାଲା ଆସିଲେ, ସେ ସରକାର କଣ ତୁ ଲୁଗା ନଉନୁ, ଆମର ଆମର ଲୁଗା ବିକ୍ରି ହଉନି, ନା ଆମର ତ ଆମର ଏମିତିଆ କରୁଛୁ, ଆମର ତ ଆମର ଲୁଗା ପିନ୍ଧୁଛୁ, ଆମ ଇଏ କରିଛୁ, ତୁମ ଲୁଗା କାହିଁକି ଆମେ ପିନ୍ଧିବୁ, ଏମିତି ପ୍ରତିବାଦ କଲେ। ତେଣୁ ସେ ତନ୍ତୀ ମାନଙ୍କର ଏଭଳି କଲେ ଯେ ପିଲାମାନେ ଜାଣିଲେ, ଏବଂ ତନ୍ତୀ ମାନଙ୍କର ଆଙ୍ଗୁଠି ଛେଚିକିରି ଜଣେ ଜଣେ କି ତାଙ୍କୁ ଅକର୍ମଣ୍ୟ କଲେ ତାଙ୍କ ତନ୍ତଟା ଚାଲିପାରିବନି। ଏଠି ଆମର ପଶ୍ଚିମବଙ୍ଗରେ ଗୋଟେ ମୁର୍ଶିଦାବାଦ ଅଛି, ମୁର୍ଶିଦାବାଦ ବୋଲି ଗୋଟେ ଜାଗା ଅଛି, ସେଠି ଭଲ ସିଲ୍କ ହୁଏ, ସିଲ୍କ ହୁଏ ତ ଖୋସା ଦିଗରୁ ହୁଏ, ଗୋଟେ ପୋକ ଦିଗରୁ ସେ ଖୋସା କରେ, ସେଥିରୁ ସିଲ୍କ ହୁଏ, ସେ ସିଲ୍କ ସାରା ପୃଥିବୀରେ ସେତେବେଳେ ରପ୍ତାନି ହଉଥିଲା, କିନ୍ତୁ ସାରା ବିଲାତବାଲା ସିଲ୍କ କଲେ ଆର୍ଟିଫିସିଆଲ ସିଲ୍କ, ତାଙ୍କ ଜିନିଷ ବିକ୍ରି ହଉନି, ସେ କଣ ହବ। ତାପରେ ସେ ମୁର୍ଶିଦାବାଦର ଯୋଉ ଗୁଣାକାର ମାନେ ତନ୍ତୀ ମାନେ ଲୋକ ତାଙ୍କର ପଠେଇକିରି ତାଙ୍କୁ ଧମକ ଚମକ କଲେ, ବନ୍ଦ କରୁଛନ୍ତି ତ ତାଙ୍କର ଆଙ୍ଗୁଠିକି ଛେଚିକିରି ଯୋଉଟା ତନ୍ତ ଚଲା ହବ ତାଙ୍କୁ ଇଏ କଲେ, ଏମିତି ବହୁତ 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 ନିର୍ଯାତନା ସେମାନେ ଦଉଥାନ୍ତି, କିନ୍ତୁ ଗାନ୍ଧୀ କହୁଥାନ୍ତି କିଛି କରିବା ଦରକାର ନାହିଁ, ଆମର ଏଇଭଳି ଭାବରେ ଚାଲୁ, ଆମେ ପ୍ରତିବାଦ କରି ଚାଲିବା, କିଛି ଗଣ୍ଡଗୋଳ କରିବା। ସେଇ ଯୋଉ ଗାନ୍ଧୀ, ସେ ଗାନ୍ଧୀ ଆମ ଭାରତରେ କଣ, ଗାନ୍ଧୀ ଭାରତରେ ଜଣେ ନେତା, ତାଙ୍କ କଥା ରହିବ, ତାଙ୍କର କୋଉଠି ଷ୍ଟାଚ୍ୟୁ ହବ, କୋଉଠି ହବ, ଏସବୁ କଥା ହବ, ଆମେ ତାଙ୍କ ବାବଦରେ ଘରେ ଘରେ ଜାଣିବା, ବହି ପଢିବା, କଥା କରିବା, କିନ୍ତୁ ତୁମମାନେ ଜାଣିଲେ ହବ ଯେ ପୃଥିବୀରେ ଏମିତି କୌଣସି ଦେଶ ନାହିଁ ଯୋଉ ଦେଶରେ ଗାନ୍ଧୀଙ୍କର ମୂର୍ତ୍ତି ଷ୍ଟାଚ୍ୟୁ କୋଉଠି ପଥରରେ ହେଇଛି, କୋଉଠି ସୁନାରେ ହେଇଛି, କୋଉଠି ବ୍ରୋଞ୍ଜରେ ହେଇଛି, ବିଲାତର ଯୋଉ ବିଲାତର ଯୋଉ ବଙ୍କିମ ପ୍ୟାଲେସ୍ ତା ଆଗରେ ଗାନ୍ଧୀଙ୍କର ମୂର୍ତ୍ତି ରହିଛି, ସେମିତି ଆମେରିକାର ହ୍ୱାଇଟ୍ ହାଉସ୍ ପାଖରେ ରହିଛି, ରୁଷିଆରେ ରହିଛି, ସବୁ ଦେଶରେ ରହିଛି, ଏମିତି ମଧ୍ୟ 150 ଦେଶରେ, ଏବଂ ଗାନ୍ଧୀ ଗୋଟେ ଏତେ ବଡ ଲୋକ ଆମେ ଯେତିକି ନ ଜାଣିଛୁ ସେ ଦେଶରେ ସେତିକି ଜାଣିଛନ୍ତି, ଏବଂ ଗାନ୍ଧୀ ସେଇଭଳି ଲୋକ ଥିଲେ ବୋଲି ପୃଥିବୀରେ ତାଙ୍କ ସମୟ ପରେ ପରେ ଯେତେ ବଡ ବଡ ଆନ୍ଦୋଳନ ହେଇଛି ସେଇଟା ଗାନ୍ଧୀଙ୍କ ଧାରା ନେଇଛି ଏଇ ଅସହଯୋଗ ଆନ୍ଦୋଳନ ଏଇ ସତ୍ୟାଗ୍ରହ ଏଇଥିରେ ତୁମମାନେ ତୁମେ ଜାଣିଥବୁ କି ନାହିଁ ଆମେରିକାରେ ତ ଗୋଟେ ଇଏ ପ୍ରଥା ଦାସତ୍ଵ ପ୍ରଥା ସ୍ଲାଭରୀ ବୋଲି ଗୋଟେ ଜିନିଷ ଥିଲା ଯଦିଓ ସେଇଟା ଆମ୍ରାଜ ନେଇ କଲ ବେଳେ ଉଠିଲା ତଥାପି ସେ ସମ୍ପୂର୍ଣ୍ଣ ଉଠିନଥିଲା ଆମେରିକାର ମାନେ କଳା ଲୋକଙ୍କୁ ସବୁବେଳେ ଅତ୍ୟାଚାର କରନ୍ତି ଏବେ ମଧ୍ୟ ତାଙ୍କର ସେ କଥା ଅଛି ଜଣେ ମାର୍ଟିନ୍ ଲୁଥର କିଙ୍ଗ ବୋଲିକିରି ଜଣେ ଲୋକ ସିଏ ସେଇ କଳା ଲୋକ କିନ୍ତୁ ସେ ଏଇ ଗାନ୍ଧୀଙ୍କ ନୀତି ଦେଇକିରି ଅସହଯୋଗ ଆନ୍ଦୋଳନକୁ ନେଇକିରି ସେଠି ଗୋଟେ ଆନ୍ଦୋଳନ ଆରମ୍ଭ କଲେ ଆରମ୍ଭ କଲେ କଣ ଗାନ୍ଧୀ ତାଙ୍କୁ ଶିଖେଇଛନ୍ତି ଗାନ୍ଧୀଙ୍କଠୁ ଶିଖିଛନ୍ତି ବିଲାତର ଆମେରିକାର ରାଷ୍ଟ୍ରପତି ଭବନରେ ସେମାନେ ଘେରଉ କରିବେ ବୋଲି ଆଗରୁ ନୋଟିସ ଦେଇଦେଲେ ଯେ ଆମେ ଘେରଉ କରିବୁ ସେତେବେଳେ ରାଷ୍ଟ୍ରପତି ଥାନ୍ତି କେନେଡି କେନେଡି ଟିକେ ଉଦାର ଲୋକ ବିଚାରବନ୍ତ ଲୋକ ସିଏ ତାଙ୍କ ପାଇଁ ସମସ୍ତ ସୁବିଧା କଲେ ଯେ ସେ ଯେମିତି ଆସିକିରି ଏଠି ଇଏ କରିବେ କରିପାରିବେ ତାଙ୍କର ଖାଇବା ପିଇବା ବାଟରେ ରହିବା ଏଠି ରହିବା ପାଣି ଚା ଏ ସବୁ ବ୍ୟବସ୍ଥା କଲେ ଏବଂ ସେଇଥିରେ ତାଙ୍କର ସେଇ ଅସହଯୋଗ ଆଗରେ ଯେତେବେଳେ ଦେଖିଲେ ହଜାର ହଜାର ଲକ୍ଷ ଲକ୍ଷ ଲୋକ ହ୍ୱାଇଟ୍ ହାଉସ୍ ଚାରିପଟେ ଘେରିଗଲେଣି ତେଣୁ ପ୍ରିଣ୍ଟର ପ୍ରିଣ୍ଟର କହୁଛି କେନେଡି ତାଙ୍କ କଥାରେ ରାଜି ହେଇକି ଯେତିକି ତା କଥା ତାଙ୍କର ବାକି ଥିଲା ଯେ ସେ ଏକା ସ୍କୁଲରେ ପଢିପାରିବେନି କଳାଙ୍କର ସ୍କୁଲ ଧଳାଙ୍କର ସ୍କୁଲ ଏକା ବସ୍ରେ ଯାଇପାରିବେନି ଯଦି ଯିବେ କଳା ଲୋକ ପଛରେ ଯିବେ ଧଳା ଲୋକ ଉପରେ ଯିବେ ହ୍ୱାଇଟ୍ ମ୍ୟାନ୍ ଆଗରେ ଯିବେ ସିନେମାକୁ ଯାଇପାରିବେନି ଏମିତିଆ କଥା ଥିଲା ସେ ଯାଏ ମଧ୍ୟ କିନ୍ତୁ ସେ ସବୁ ଉଠିଲା ତାଙ୍କରି କଥା ଉପରେ ଅବଶ୍ୟ ସେଇ କଥା ଉପରେ ସେଇଦିନ ତାଙ୍କୁ ମାରି ଦିଆଗଲା ସେ ହୋଟେଲରେ ଥିଲେ ଗୋଟେ ଜାଗାରେ ମାରି ଦିଆଗଲା ଏବଂ ସେଇ କେତେ ଦିନ ଭିତରେ କେନେଡିକୁ ମଧ୍ୟ ମାରିଦେଲେ ଯେ କେନେଡି ଗୋଟେ କଳା ଲୋକଙ୍କୁ ଏତେ ସୁବିଧା ଦେଲେ କିନ୍ତୁ ଏସବୁ କଥା ହଉଛି ଗାନ୍ଧୀଙ୍କ ଆଦର୍ଶରେ ହେଲା ଗାନ୍ଧୀଙ୍କ ବାଟ ଦେଇକିରି ହେଲା ଗାନ୍ଧୀଙ୍କ ଧାରା ଦେଇକି ହେଲା ସେ ଧାରା ଦକ୍ଷିଣ ଆଫ୍ରିକା ବୋଲି ଗୋଟେ ଦେଶ ତମ ଜାଣିଥିବ ଯୋଉଠି ଗାନ୍ଧୀ ଯାଇଥିଲେ ଯୋଉଠି ତାଙ୍କର ଆନ୍ଦୋଳନ କଥା ଆରମ୍ଭ ହେଇଥିଲା ପ୍ରଥମେ ସାଉଥ ଆଫ୍ରିକା ସେଠି ଇଂରେଜ ମାନେ ଶାସନ କରୁଥିଲେ ବହୁତ ଅତ୍ୟାଚାର କରୁଥିଲେ ତେଣୁ ସେ ଲୋକମାନେ କର ଜଣେ ନେତା ବାହାରିଲେ ନେଲସନ୍ ମାଣ୍ଡେଲା ବୋଲିକିରି ସେ ସେଇ ଗାନ୍ଧୀଙ୍କ ନୀତିରେ ଅସହଯୋଗ କାମ କଲେ ଏମିତି ପୃଥିବୀରେ ଯେତେ ବହୁଛେ ତାହେଲେ ଅସହଯୋଗ ଆନ୍ଦୋଳନରେ ସ୍ୱାଧୀନତା ମିଳିଛି ବା ତାଙ୍କର ଦାବି ହାସଲ ହେଇଛି ଏବଂ ଆଜି ମଧ୍ୟ ଭାରତ ବର୍ଷରେ ଯୋଉଠି ଯୋଉ ପ୍ରକାର ଆନ୍ଦୋଳନ ହେଉଛି ଶ୍ରମିକମାନଙ୍କର ଆନ୍ଦୋଳନ ହେଉଛି ଶିକ୍ଷକମାନଙ୍କର ଆନ୍ଦୋଳନ ହେଉଛି ଛାତ୍ରମାନେ କୋଉଠି ଆନ୍ଦୋଳନ କରୁଛନ୍ତି ତାଙ୍କର ଦାବି ପୂରଣ ପାଇଁ ସେଇ ସତ୍ୟାଗ୍ରହ କରିବା ଏବଂ ପିକେଟିଂ କରିବା ବସିକିରି ପ୍ରତିବାଦ କରିବା ଶାନ୍ତିପୂର୍ଣ୍ଣ ଭାବରେ କରିବା ଏଇ ଯୋଗୁଁ ସେ ଜଣେ ଶାନ୍ତିର ଗୁରୁତ୍ୱ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ସେ ଗାନ୍ଧୀଙ୍କ ବିଷୟରେ ମୋର ତ ଜ୍ଞାନ ସେ ତ ଏତେ ବଡ ଯେ ତାଙ୍କର ଯେତିକି ଲେଖା ଲେଖିଛନ୍ତି ପୃଥିବୀରେ ଏପରି କୌଣସି ଲୋକ ଲେଖି ନାହିଁ 50,000 ପୃଷ୍ଠା କି ଲକ୍ଷେ ପୃଷ୍ଠାର ଲେଖା ବର୍ତ୍ତମାନ ସେ ସବୁ ଉପଲବ୍ଧ ହେଉଛି ଇଣ୍ଟରନେଟ୍ରେ ସେ ବହି ରହିଯାଇଛି ଯେତେବେଳେ ପିଲାମାନେ ତୁମେ ବଡ ହବ ପଢିବ ତାଙ୍କର ହରିଜନ ୟଙ୍ଗ ଇଣ୍ଡିଆ ଏସବୁ ଯେଉଁ ଯେଉଁ ବହି ସବୁ ସେ ଲେଖିଛନ୍ତି ତାଙ୍କର ମାଇ ଏକ୍ସପେରିମେଣ୍ଟ ଉଇଥ୍ ଟ୍ରୁଥ୍ ଏମିତି ବହୁ ବହୁ ଲେଖିଛନ୍ତି ଝିଅମାନଙ୍କ ବାବଦରେ ଲେଖିଛନ୍ତି ଝିଅମାନଙ୍କୁ କେବଳ ସ୍ୱାଧୀନତା ଦେବା ଦରକାର ଆଉ ଶିକ୍ଷା ବାବଦରେ ଲେଖିଛନ୍ତି ତାଙ୍କ ଶିକ୍ଷାର ବଡ କାମ ହେଉଛି ମୌଳିକ ଶିକ୍ଷା ଆଜି ତ ତୁମ ସ୍କୁଲରେ ପିଲା ତୁମେ ପଢୁଛ ଯେତେବେଳେ ତୁମକୁ ମାଷ୍ଟର ଯଦି କହିବ ଯେ ଏଠି ଟିକେ ଆହାରି ଦେଉଛି ଗୋଟେ ଗଛ ଲଗେଇ ଦେବା କାରଣ ଗଛ ଲଗେଇବାକୁ ତ କୁହାହଉଛି ଗଛଟେ ଲଗେଇବା ପିଲା ଯଦି ବା ହାଣିବାକୁ ଗଲା କିଏ ଗୋଟେ ଫଟୋ ଉଠେଇ ସାରିଲାଣି ସେ ଫଟୋକୁ ପଠେଇ ଦେଲାଣି ସାଙ୍ଗେ ସାଙ୍ଗେ ଆସିଲାଣି ତ ଇଣ୍ଟରନେଟ୍ ସବୁ ଘଟଣା କଣ ହେଇଗଲାଣି ଏଗୁଡ଼ାକ ପଠେଇ ଦେଲାଣି ଡିପାର୍ଟମେଣ୍ଟକୁ ଗଭର୍ଣ୍ଣମେଣ୍ଟକୁ ଗଭର୍ଣ୍ଣମେଣ୍ଟରୁ ସେ ମାଷ୍ଟରକୁ ସସ୍ପେଣ୍ଡ କରାହେଲାଣି କାମ ବତେଇଲେ ତାକୁ ସରକାର କହୁଛନ୍ତି ପିଲା ପାଠ ପଢିବ କାମ କରିବନି କାହିଁକି ଏ କଥା କହୁଛି ତାର ଗୋଟେ ଅଲଗା କଥା ଅଛି ପିଲା କାହିଁକି କିଛି କାମ କରିବନି ପିଲାକୁ ପଙ୍ଗୁ କରିଦିଆ ହଉଛି କାହିଁକି ସରକାର ଯେ ତାହାର ଗୋଟେ ଲକ୍ଷ୍ୟ ହଉଛି ଯେ ପିଲା ଯଦି ଚାଷ କଥା ଜାଣିବେ କିଛି ପିଲା ଚାଷ କରିବେ ତାହେଲେ ସେମାନଙ୍କର ଇଚ୍ଛା ହଉଛି ବର୍ତ୍ତମାନ ଆମେରିକା କଥାରେ ଆମ ଭାରତ ଚାଲୁଛି ଆମେରିକାର କଥାକୁ ଇଚ୍ଛା ହଉଛି ଯେ ଭାରତର କୃଷିଟାକୁ କେମିତି ଇଏ କରାଯିବ, ତାଙ୍କ କମ୍ପାନୀ ମାନେ ଦଖଲ କରିବେ, ତାକୁ କୁହାଯାଏ କର୍ପୋରେଟ ଫାର୍ମିଂ। ଯେତେବେଳେ ଭାରତରେ ଯେତେ ଯାହା ହେଲେ ମଧ୍ୟ ଚାଷୀ ଯେତେବେଳେ ଚାଷ ନ କରିବ ଆଉ ଜମି କଣ ପଡିବା ପଡିବ, ଖାଇବେ କଣ? ତେଣୁ ସେଠି କର୍ପୋରେଟ ଚାଷ କରିବ। ଆଉ ଯଦି ପାଠ ପଢିଲେ ଯଦି ତାକୁ କୁହାହବ କାମ କରିବାକୁ ଟିକେ ତାଙ୍କର ସବ, ତେଣୁ ତାଙ୍କ ବିଲବାଡ଼ିରେ ସେ କାମ କରିବେ। ଏଇସବୁ ଘଟଣା ସେଇ ପିଲାଙ୍କୁ ଏମିତି କୁହାହେଇଛି। ଏବଂ ସବୁଠାରୁ ଦୁର୍ଭାଗ୍ୟର କଥା, ତାଙ୍କ ଅଭିଭାବକ ମାନେ କହୁଛନ୍ତି ମଧ୍ୟ ସେ କାହିଁ ତାଙ୍କୁ ହଡ଼ଉଥିଲେ, ବାକି ହଡ଼ଉଥିଲେ। ତେଣୁ ପିଲାମାନଙ୍କୁ, ଆମର ଭବିଷ୍ୟତ ବଂଶଧର ମାନଙ୍କୁ, ଭାରତ ବର୍ଷର ସବୁ ପଙ୍ଗୁ କରି ଦିଆଯାଉଛି। ସେଇ ଶିକ୍ଷା ପାଇଁ ସିଏ କରିଥିଲେ ଯେ ଯୋଉ ବେସିକ ଏଜୁକେସନ, ପିଲା କାମ କରିବ, ହାତ କାମ କରିବ, ଗୋଡ କାମ କରିବ, ମୁଣ୍ଡ କାମ କରିବ। ତେଣୁ ସେଇ ହିସାବରେ ସିଏ ମଧ୍ୟ କେତେବେଳେ ସ୍କୁଲ ସେତେବେଳେ କରେଇଥିଲେ, ତାଙ୍କ ଡାକରେ ଭାରତର ବିଭିନ୍ନ ଜାଗାରେ ହେଇଥିଲା, ଯାହାକୁ ନ୍ୟାସନାଲ ସ୍କୁଲ କୁହାଯାଏ। ଆମ ଓଡ଼ିଶାର ସାକ୍ଷୀ ଗୋପାଳରେ, ସତ୍ୟବାଦୀରେ ଯୋଉ ସ୍କୁଲ ହେଇଥିଲା, ଗୋପବନ୍ଧୁ ଆଚାର୍ଯ୍ୟ ହରିହର, ଗୋଦାବରୀ ସମିଶ୍ର, ଏମାନେ ସବୁ ମିଶିକିରି କରିଥିଲେ ସେଇଭଳିଆ ସ୍କୁଲ। ଆଜି ମଧ୍ୟ କିଛି ବୟସ୍କ ଲୋକ ଅଛନ୍ତି ସେଇ ଯୋଉ ସ୍କୁଲରେ ପଢିଥିଲେ, ତାକୁ 90, 95, 80, 85 ଏମିତି ଆଡ଼େ କେତେ ଜଣ ଅଛନ୍ତି। ତୁମେ ତାଙ୍କ ସାଥିରେ ଯଦି କେତେବେଳେ କଥାବାର୍ତ୍ତା ହବ, ତୁମେ ଜାଣିପାରିବ ତାଙ୍କ ପାଖରେ ତାକୁ କି ଶିକ୍ଷା ଦିଆହେଇଛି, କେଭଳି ମଣିଷ ହେଇଛନ୍ତି। କୁହାଯାଏ ଛାଟ ବରା ହେଲା, ଯାଉ ସେ ଛାଟ ପାଇଛନ୍ତି ସେଠୁ, ନା ଛାଟ ମାନେ ମାଡ ନୁହେଁ, ସେ ଯୋଉଭଳି ଭାବରେ ତାଙ୍କୁ ପାଠ ପଢା ହେଇଛି, ସେମାନେ ବଗିଚାରେ କାମ କରିଛନ୍ତି, ରୋଗୀ ସେବା କରିଛନ୍ତି, ସମାଜ ସେବା ମରିମରିରେ ଯାଇକିରି କାମ କରିଛନ୍ତି ଏବଂ ପାଠ ପଢିଛନ୍ତି। ସେମାନେ ସମସ୍ତଙ୍କ ଭିତରେ ଗୋଟେ ଗୋଟେ ମୌଳିକ ଜ୍ଞାନ ରହିଛି ଜୀବନ ସଂଗ୍ରାମ ପାଇଁକି ଏବଂ ଦେଶ ଗଢିବା ପାଇଁ। ସେଇ ପାଠ ସେ କହୁଥିଲେ, ଯଦି ସେଇ ପାଠଟା ଚାଲିଥାନ୍ତା ତାହେଲେ ଆମ ଦେଶରେ ଆଜି ପାଠଟା ବିକ୍ରି ହଉନଥାନ୍ତା, ଏତେ କିଏ କମ୍ପାନୀ ଆସିକିରି ସ୍କୁଲ କଲେଜ ପଢଉନଥାନ୍ତା, କେବଳ ଯୋଉମାନେ ପଇସା ବାଲା ଲୋକ ତାଙ୍କରି ପିଲା ପଢୁଛନ୍ତି, ଅନ୍ୟମାନେ ପଢିପାରୁନାହାନ୍ତି, ଏଭଳି ଅବସ୍ଥା ନଥାନ୍ତା। ତେଣୁ ଶିକ୍ଷା ବାବଦରେ ତାଙ୍କର ଯୋଉ ଦର୍ଶନଟା ସେ ଦେଇଛନ୍ତି ସେଟା ଏକ ବୈପଳବ୍ୟ କଥା, ଏବଂ ତାହା ହିଁ ଭବିଷ୍ୟତକୁ ହବ। ଚାଷ କଥା ସେ କହିଛନ୍ତି, ଗୋଟିଏ କଥା କହିଛନ୍ତି, ଯୋଉ ଆଜି ଗ୍ଲୋବାଲ ୱାର୍ମିଂ ଆଉ କ୍ଲାଇମେଟ ଚେଞ୍ଜ କଥା ପଡିଛି, ପୃଥିବୀଟା ଗରମ ହେଇଗଲା ଖରା, ଆଜି ଦେଖ ଯୋଉ ତାତି ହଉଛି ଦିଲ୍ଲୀରେ 53 ° C, ଦିଲ୍ଲୀବାଲା ଛଟପଟ ହଉଛନ୍ତି। ଆରେ ଆମେ ମଣିଷ ଏସବୁ କଥା କରୁଛୁ। ପ୍ରକୃତି, ଗାନ୍ଧୀ କହିଥିଲେ, ପ୍ରକୃତିରେ ଆମର ଦରକାର ପାଇଁ ଯଥେଷ୍ଟ ଅଛି। ଆମେ ମଣିଷ, ଆମର ଲୋଭ କେତେ କଣ, କିଏ ନେଇଯିବ କଣ କରିବ, ମଣିଷ ସରଳ ଭାବରେ ବଞ୍ଚିବା ଗାନ୍ଧୀ ତୁ ଶିଖିଲା ନାହିଁ? ହଁ, ଯେ ଗାନ୍ଧୀ ଯଦି ତୁମେ, ମୋର ସୁଯୋଗ ଥିଲା, ମୋର ସୌଭାଗ୍ୟ ଥିଲା, ମୁଁ ଥରେ ଯାଇଥିଲି ଏଠିକି ସାବରମତୀ ଆଶ୍ରମ, ମୁଁ ଦେଖିଲି ଆରେ ଏଡ଼ ବଡ଼ ଲୋକଟେ, ତାର ଖାଇବା ପିଇବା ରହିବା ଘର ଏମିତିକା, ତାଙ୍କର ଯୋଉ ବାସନ ସବୁ ଚାମୁଚ ସେ କରିଛନ୍ତି କୋଉଥିରେ କହିବ, ଛୋଟ ନଡ଼ିଆର, ଛୋଟ ଛୋଟ ନଡ଼ିଆର କୁ ଭାଙ୍ଗିକିରି ତାର ସଡ଼େଇରେ ଚାମୁଚ ହେଇଛି, ସେଇ ସଡ଼େଇରେ ଡଙ୍କା ହେଇଛି, ଚଟୁ ହେଇଛି। ତାଙ୍କର କହିବା କଥା, ଯାହା ଜିନିଷ ଆମେ ଅଛି ଆମ ପ୍ରକୃତିରେ ଆମେ ତାକୁ ବ୍ୟବହାର କରିବା, ସେ ନଟ ହେଲେ ବାହାରକୁ ଯିବା। ତେଣୁ ଏଇଭଳି ଭାବରେ ସେ ତାଙ୍କର ଇଏ କରୁଥିଲେ, ସର୍ବନିମ୍ନ ଆବଶ୍ୟକତାରେ କେମିତି ଚଳିହବ ଏଇଟା କରୁଥିଲେ। ତେଣୁ ଯେତେବେଳେ ଚାଷୀରେ ସାର ପକେଇବା କଥା ବିଲାତ ଲୋକ କହିଲେ, ସ୍ୱାଧୀନତା ହେଲା 47 ନା, ଆଉ ଗାନ୍ଧୀ କଥା ତ କେବେଠୁ ଆସିଲାଣି? ତେଣୁ 40-42 ମସିହାରେ ପୃଥିବୀରେ ବିଶ୍ୱଯୁଦ୍ଧ ହେଇଛି, ଖାଦ୍ୟ ଅଭାବ, ବିଲାତ ସରକାର କହୁଛି ଟ୍ରାକ୍ଟର ଚାଲିବ ଆଉ ସାର ଔଷଧ ପଡିକିରି ଚାଷ ହବ। ସେଇଠି ସେ ତାଙ୍କର ହରିଜନ ପତ୍ରିକାରେ ଅଛି ଗୋଟେ ଦିନ କହୁଛନ୍ତି ଚାଷୀଙ୍କୁ, ସବୁବେଳେ ତ ଗାନ୍ଧୀ ସବୁଦିନ ସନ୍ଧ୍ୟାବେଳେ ଗୋଟେ ପ୍ରାର୍ଥନା ସଭା କରନ୍ତି, ସେଇଥିରେ ସେ ସବୁ ନୀତି କଥା କହନ୍ତି, ଇଏ ଗ୍ରହଣ କର ନ କର ସେଥିପାଇଁ ତାଙ୍କର କିଛି କଥା ନଥାଏ, କିନ୍ତୁ କହନ୍ତି ଠିକ ଭୁଲ କଥା କହନ୍ତି, ଆଉ ନୀତି କଥା ଏମିତିକା। ସେଇଥିରେ ସେ ଗୋଟେ ଦିନ କହୁଛନ୍ତି ଯେ ପ୍ରକୃତିରେ ସବୁ କଥା ଅଛି, ଦରକାର ପେଇକି ଆମର ସର୍ବନିମ୍ନ ଦରକାର ପେଇ, ଆମ ଲୋଭ ପେଇ ନାହିଁ। ଚାଷ ବାବଦରେ କହୁଛନ୍ତି, ଆମ ଭାରତରେ ଯୋଉ ମାଟି, ଭାରତର ଯୋଉ ଚାଷୀ, ଯୋଉ ହଳ ବଳଦ ବାଡ଼ିଆରେ ଖତ ଗଦା, ତାଙ୍କର ଓଡ଼ିଆରେ ବିହନ ଅଛି, ତାଙ୍କୁ କାହିଁ ସାର କଣ ଦରକାର, ତାଙ୍କର ଔଷଧ କଣ ଦରକାର, ତାଙ୍କର ବିଦେଶୀ ବିହନ କଣ ଦରକାର, ଆମେ ୟାକୁ ବ୍ୟବହାର କରିବା ନାହିଁ। ଟ୍ରାକ୍ଟର ଆସିଲେ ଆମର ବୁଝିବା ଦରକାର, ଆମ ଭାରତରେ ସେ ତଳକୁ 40 କୋଟି ଖଣ୍ଡେ ଲୋକ, 40 କୋଟି ଲୋକ ଟ୍ରାକ୍ଟର ଯେତେବେଳେ ଗୋଟେ ଏକରେ ବିଲକୁ ଚାଷ କରିବାକୁ 50ଟା ଲୋକ ଲାଗୁଛନ୍ତି, ଯେତେବେଳେ ଟ୍ରାକ୍ଟର ଆସିବ ସେତେବେଳେ ନିଶ୍ଚୟ କମ୍ ଲୋକ ଲାଗିବେ, 25 ଲୋକ ଲାଗିବେ। ତ ଏଇଭଳି ଭାବରେ ଯୋଉଟା ମଣିଷ କରୁଛି ତାକୁ ଯଦି ଯନ୍ତ୍ର କଲା, ମଣିଷର ହାତ କଣ କରିବ? ତାହେଲେ ଭାରତରେ ବେକାରୀ ସମସ୍ୟା ବଢିବ କି ନାହିଁ? ଯାହା ଆଜି ବଢିଛି, ଆଜି ସମସ୍ତେ ବେକାରୀ ବେକାରୀ କହୁଛନ୍ତି। ଆମ ଓଡ଼ିଶାରୁ 20-30 ଲକ୍ଷ ଲୋକ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି, ସେମିତି ଏ ରାଜ୍ୟରୁ ସେ ରାଜ୍ୟରୁ ଯାଉଛନ୍ତି। କାହିଁକି ନା ଯନ୍ତ୍ର ତ ସବୁ କଲା, ଆଉ ଆଉ ସେ କଣ କରିବେ, ଲୋକ କଣ କରିବ? ତେଣୁ ସେତେବେଳେ ସେ ଜାଣିଥିଲେ ମଣିଷର ହାତକୁ କାମ ଦରକାର, ଆଉ ଏଇ ଯନ୍ତ୍ର ଯଦି କରିବା, ଏଇ ରକମର ଚାଷ ଯଦି କରିବା, ଆମର କାମ ମିଳିବ। ତା ଛଡା ଆମେ ଯୋଉ ଉତ୍ପାଦନ କରୁଛେ, ଆମର ଖତ ପକେଇକିରି ଆମ ଦେଶୀ ବିହନରେ, ସେ ଖାଦ୍ୟ ହଉଛି ବିଷମୁକ୍ତ ଖାଦ୍ୟ, ସ୍ୱାସ୍ଥ୍ୟକର ଖାଦ୍ୟ ଆମେ ଖାଉଛେ ଯୁଗ ଯୁଗ ଧରିକିରି। ଆମ ଲୋକ ଦେଉଳ ତୋଳିଛନ୍ତି, କୋଣାର୍କ ଦେଉଳ, ତାଜମହଲ ତିଆରି କରିଛନ୍ତି, ଆଉ ପୁରୀ ଦେଉଳ ତୋଳି କରିଛନ୍ତି, ଏଡ଼େ ପଥର ଉଠେଇକିରି ଯୋଉ ଶକ୍ତି ଏଇ ଖାଦ୍ୟ ଖାଇକିରି ହେଇଛି। ଆମ ଦେଶର ଖାଦ୍ୟ ବିଦେଶକୁ ଯାଉଥିଲା, ଏଇସବୁ କଥା ଅବସ୍ଥା ହେଲା। କୃଷିଟା ପୁରା ବିପର୍ଯ୍ୟସ୍ତ ହେଇଗଲା, କେବଳ ଆଙ୍କ ସକାଶେ ଇଂରେଜ ସରକାର। ତା ଆଗରୁ ଆମ କୃଷିଟା ଅତି ପୃଥିବୀରେ ଉନ୍ନତ ଥିଲା। ଆମର 2000 ବର୍ଷର ଭାରତର ଅର୍ଥନୀତି ହଉଛି କୃଷି ଅର୍ଥନୀତି। ତେଣୁ ସେ କହିଲେ ଆମର ସାର ଦରକାର ନାହିଁ, ଔଷଧ ଦରକାର ନାହିଁ, ଆମ ମାଟି ବଞ୍ଚିବା ଦରକାର। ମାଟି ତ ଥିଲେ, ମାଟିଟା ତ ସବୁ ଏ ପୃଥିବୀରେ ଜୀବଜଗତର ଆଧାର ହଉଛି ମାଟି। ଆମେ ଯଦି ମାଟିଟା ବିଷ କରିଦବୁ, ଆମେ ଯଦି ଯୋଉ ଔଷଧ ପକେଇବୁ, ମାଛ ମରିଯିବେ, ଜୀବଜନ୍ତୁ ମରିଯିବେ, ଚଢେଇ ମରିଯିବେ, ଏଇସବୁ କଥା ଆଗରୁ ଜଣା ପଡୁଥିଲା। ସେତେବେଳେ ଯେହେତୁ ଆସିଛି ଏଗୁଡାକ, ତେଣୁ ସେ ଦାୟୀ କରୁଥିଲେ। ଆଚ୍ଛା, କିନ୍ତୁ ବର୍ତ୍ତମାନ କଣ ହେଉଛି? ଏବେ ତୁମ ସ୍କୁଲରେ ପଢା ହଉଛି ପିଲାମାନଙ୍କୁ, ଚାଷ କେମିତି କରିବ? ନା କମ୍ପାନୀଠୁ ଆଣିବ, ସାର ଏ ଦୋକାନରୁ ଆଣିବ, ଫସଲରେ ରୋଗ ହବ ଔଷଧ ଆଣିବ, ତାପରେ ଚାଷ ହବ। ସାର ମାନେ ବି କହୁଛନ୍ତି, ଏଗ୍ରିକଲଚର ଅଫିସର ମାନେ କହୁଛନ୍ତି ଯେ ସାର ନ ପକେଇଲେ ଫସଲ ହବ ନାହିଁ, ବହିରେ ବହିରେ ଏହା ଲେଖା ହେଇଛି। ଆରେ 10,000 ବର୍ଷ ଧରିକିରି ମାତୃଥିବୀରେ ଯୋଉ ଚାଷ ହଉଥିଲା, ଭାରତ ବର୍ଷରେ ଯୋଉ ଚାଷ ହଉଥିଲା, ସାର କେବେ ଥିଲା? ସାର ତ 200 ବର୍ଷ ତଳେ ହେଲା। ତା ଆଗରୁ କଣ ହଉଥିଲା? ଲୋକ କଣ ନ ଖାଇ ନ ପିକି ଏତେ ଲୋକ ଥିଲେ, ଏତେ କାମ କରିପାରୁଥିଲେ? ତେଣୁ ଏଇସବୁ କଥା, ଏଇସବୁ କଥା ସେ ଭାରି ଦୂରଦର୍ଶତା ଥିଲେ। ଆମେ କଣ 5 ବର୍ଷ 10 ବର୍ଷ, ସେ 1000 ବର୍ଷ ଆଗକୁ କଣ ହବ ଦେଖିପାରୁଥିଲେ? ଏଇଭଳିଆ ଜଣେ ବ୍ୟକ୍ତି ମହାତ୍ମା ଗାନ୍ଧୀ, ତାଙ୍କ ପାଇଁ କହିଲେ ତ ବହୁତ କଥା ହବ। ଆମେ ତାଙ୍କ କଥାରୁ କିଛି କଥା କରିବାକୁ ଚେଷ୍ଟା କରୁଛୁ। ଆମର ଏଇଠି ଦେଶୀ ଚାଷ କରୁଛୁ, ବିହନ ରଖିଛୁ, ସାର ଔଷଧ ନ ପକେଇକିରି ଲୋକମାନେ ଚାଷ କରୁଛନ୍ତି।
ଆମେ ତ ଏତେ ସମୟ ଧରି ନଟ ସାରଙ୍କୁ ଶୁଣିଲେ, ମହାତ୍ମା ଗାନ୍ଧୀଙ୍କର ଚେତନାରେ ସେ କେମିତି ଉଦ୍ବୁଦ୍ଧ ହୋଇଛନ୍ତି ଏବଂ ନିଜ ଗାଁକୁ ନିଜର କର୍ମସ୍ଥଳୀ ଭାବରେ ଗ୍ରହଣ କରିଛନ୍ତି, ସେ ବିଷୟରେ ବି ଶୁଣିଲେ। ଆମ ଆଗରେ ଏହିଭଳି ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ନଟ ସାର। ଆସନ୍ତୁ ଆମେ ସମସ୍ତେ ମିଶି ଚିନ୍ତା କରିବା, ମହାତ୍ମା ଗାନ୍ଧୀଙ୍କର ସେହି ଚେତନାକୁ ଆମ ଜୀବନରେ କେମିତି ରୂପାୟିତ କରିବା ଏବଂ ଏହା ସହିତ ଆମ ଗାଁକୁ, ଆମ ରାଜ୍ୟକୁ, ଆମ ଦେଶକୁ ଏବଂ ସମଗ୍ର ବିଶ୍ୱର ଜନଗଣଙ୍କୁ ଏହି ଚେତନାରେ ଉଦ୍ବୁଦ୍ଧ କରିବା। ଧନ୍ୟବାଦ।